ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ସଂସଦର ବଜେଟ୍ ଅଧିବେଶନ ଆଜିଠାନୁ ମୂଲ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦୁଇ ସଦନର ମିଳିତ ଅଧିବେଶନକେ ସମ୍ବୋଧନ କରିବେ। ରାଷ୍ଟ୍ରପତିଙ୍କର ଭାଷଣ ଉତ୍ତରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ 2025 ଉପସ୍ଥାପନ କରିବେ। ଅର୍ଥନୈତିକ ସର୍ଭେ ରିପୋର୍ଟ ଥି 2024-25 ବଛରେ ଘରୋଇ ଅର୍ଥବ୍ୟବସ୍ଥା କେନ୍ତା ଥିଲା ତାର ଗୋଟିଏ ମୂଲ୍ୟାୟନ ତଥ୍ୟ ରହିବା। ଆଜି ରିପୋର୍ଟ ଉପସ୍ଥାପନ ଉତ୍ତରୁ ଅର୍ଥମନ୍ତ୍ରୀ ଆଇବା କାଲ ସାଧାରଣ ବଜେଟ୍ ଉପସ୍ଥାପନ କରିବେ। ଇ ଅଧିବେଶନର ପହିଲା ଖେପ ଫେବୃଆରୀ 13 ତାରିଖ ତକ ଚାଲବା। ଦୁଇ ନମ୍ବର ଖେପ ମାର୍ଚ୍ଚ 10 ମୂଲ ହୋଇକରି ଏପ୍ରିଲ 4 ତାରିଖ ତକ ଚାଲବା। ସଂସଦର ବଜେଟ୍ ଅଧିବେଶନ ଆଗହନୁ ନୂଆଦିଲ୍ଲୀ ନୁ ଗଲାକାଲି ସର୍ବଦଳୀୟ ବୈଠକ ହୋଇଯାଇଛି। ଇଥି 36 ରାଜନୈତିକ ଦଳର 52 ଜଣ ସାଂସଦ ଯୋଗ ଦେଇଥିଲେ। ସଂସଦର ଅଧିବେଶନକେ ଠିକ୍ କରି ଚଲାବା ଲାଗି କେନ୍ଦ୍ର ସରକାର ସବୁ ରାଜନୈତିକ ଦଳମାନଙ୍କର ସହଯୋଗ ମାଗିଛନ୍ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜୁ ସୂଚନା ଦେଇଛନ୍। ଭୁବନେଶ୍ୱର ୟୁନିଟ୍ 5 ଆଇବା 3 ତାରିଖ ସୋମବାର ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ହେବା। ଶୁଣାଣି ଲାଗି ଆଜିର ଦିନର 11 ବଜେନୁ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବା। ଇଥିଲାଗି ସବୁନୁ ଜହ 1000 ଜନ ପଞ୍ଜୀକରଣ କରିପାରିବେ। ଆଗ୍ରହୀ ଜନସାଧାରଣ ମୁଖ୍ୟମନ୍ତ୍ରୀଙ୍କର ଜନଶୁଣାଣି ପୋର୍ଟାଲ janshunani.odisha.gov.in ଆର୍ ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଏ ପଞ୍ଜୀକରଣ କରିପାରିବେ ବୋଲି ସାଧାରଣ ପ୍ରଶାସନ ଆର୍ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ରାଇଜେ କୁଷ୍ଠରୋଗୀମାନଙ୍କର ସାଙ୍ଗେ ମିଶୁଥିବା ଲୋକକୁ ମାହାଲିଆ ଟିକା ଦିଆଯିବା, ସେଥିଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସାଙ୍ଗେ ଆଲୋଚନା ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍। କୁଷ୍ଠରୋଗ ନିରାକରଣ ଆର୍ ଇତାକେ ନେଇକରି ଲୋକକୁ ସଚେତନ କରବାର୍ ଲାଗି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ତରଫରୁ January 30 ସ୍ପର୍ଶ କୁଷ୍ଠ ସଚେତନତା ଅଭିଯାନ ମୂଲ ହୋଇଛେ। ଅଭିଯାନ February 31 ତକ ଚାଲବା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀଠାରେ ୟୁନିଭର୍ସିଟି ଅଫ୍ ସାଉଥହମ୍ପଟନ୍ ଆର୍ ଭାରତୀୟ ବ୍ରିଟିଶ କାଉନ୍ସିଲ୍ର ଗୋଟିଏ ପ୍ରତିନିଧି ଦଳକେ ଭେଟିଛନ୍। ୟୁନିଭର୍ସିଟି ଅଫ୍ ସାଉଥହମ୍ପଟନ୍ ନୂଆଦିଲ୍ଲୀଠାରେ ତାର ପହିଲା କ୍ୟାମ୍ପସ୍ ସ୍ଥାପନ କରବାର୍କେ ଯାଉଥିବାରୁ ଇ ବାବଦେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଆଲୋଚନା କରିଛନ୍। ଦେଶେ ବ୍ରିଟିଶ ବିଶ୍ୱବିଦ୍ୟାଳୟ ସ୍ଥାପନା କରିକରି ଭାରତ ସରକାର ଦେଶର ଶିକ୍ଷା ବ୍ୟବସ୍ଥାକେ ଆନ୍ତର୍ଜାତୀୟ ସ୍ତରଥି ଆର୍ ପାଦେ ଆଗ୍କେ ନେବାର୍କେ ଯାଉଛନ୍ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍। ମୌନୀ ଅମାବାସ୍ୟା ଦିନ ପ୍ରୟାଗରାଜର ଭିନ୍ ଭିନ୍ ଷ୍ଟେସନ୍ରୁ ଦେଶର ଭିନ୍ ଭିନ୍ ଜାଗାକେ 364 ଟ୍ରେନ୍ ଚାଲିଥିଲା। ପ୍ରୟାଗରାଜ ମହାକୁମ୍ଭ ସମ୍ୟାଥି ଗୋଟେ ଦିନେ ଏତ୍କିଟା ଟ୍ରେନ୍ ଚାଲବାରଟା ଗୋଟେ ନୂଆ ରେକର୍ଡ଼ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍। ଏ ବାବଦେ ସୂଚନା ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍, ଇ ସମ୍ୟାଥି ରେଳ ମନ୍ତ୍ରଣାଳୟ ତରଫରୁ 77 ଲୋକାଲ୍ ଟ୍ରେନ୍ ଚଳାଚଳ କରିଥିଲା। ବାହାରକେ ଯାଉଥିବା ଟ୍ରେନ୍ମାନଙ୍କେ 142 ଫି ଦିନ ଆର୍ 222 ମହାକୁମ୍ଭ ଖାସ୍ ଟ୍ରେନ୍ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଇବା କାଲି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ। କେନ୍ଦ୍ରୀୟ ବଜେଟ୍କେ ନେଇକରି ଲୋକର ଭିତରେ ବହୁତ ପ୍ରକାର ଆଶା ଆକାଂକ୍ଷା ପ୍ରକାଶ ପାଉଛି। ଏ ବାବଦେ ବରଗଡ଼ର ଅବସରପ୍ରାପ୍ତ ସେନା ଅଧିକାରୀ ସରୋଜ କୁମାର ମହାପାତ୍ର କହିଛନ୍।
ମୋ ନାଁ ସରୋଜ ମହାପାତ୍ର। ଏ ଲାଷ୍ଟ 10 ହେଲାନ ତାମାନେ ଆମେ ଯାହା ଯାହା ବଜେଟ୍ ପାଇଛୁ ସବୁ ପ୍ରୁ ଇଣ୍ଡଷ୍ଟ୍ରିଆଲିଷ୍ଟ ମିଡିଲ କ୍ଲାସ କେ ଟିକେ ଫୋକସ ନାଇଁ କରିପାରେ। ତ ଆମେ ଆଶା କରୁଛେ ଯେ ଗଭର୍ଣ୍ଣମେଣ୍ଟ ମିଡିଲ କ୍ଲାସ କେ ଫୋକସ କରୁନ୍ ଆଉ ଯେନ୍ ଟ୍ୟାକ୍ସ ସ୍ଲାବଟା ଅଛେ ସେଟା ବଢ଼ାଯାଉ। ମିନିମମ୍ ତାମାନେ 10 ତକ ନୋ ଟ୍ୟାକ୍ସ ହେବାର କଥା, 10 ପରେ ହିଁ ଇନକମ୍ ଟ୍ୟାକ୍ସ ଆରମ୍ଭ ହେବାର କଥା। ବଜେଟ୍ରେ ଇନକମ୍ ଟ୍ୟାକ୍ସରେ କାଣା ହଉଛେ ବେସିକାଲି ତାମାନେ ଇନକମ୍ କେ ଡିସକରେଜ କରୁଛେ ଟ୍ୟାକ୍ସ ବଢ଼େଇ ଦେବାର ଲାଗି। ତ ଇନକମ୍ ଟ୍ୟାକ୍ସ ଉପରେ ଯେତିକି ଗଭର୍ଣ୍ଣମେଣ୍ଟ ରିବେଟ୍ କରିପାରେ ଦେବାର କଥା, ଜବ୍ ଅପରଚ୍ୟୁନିଟି ଯେନ୍ତା କ୍ରିଏଟ୍ ହେଇପାରବା ସେ ଉପରେ ଧ୍ୟାନ ଦେବାର କଥା। ଟ୍ରୁଲି ଷ୍ଟାର୍ଟଅପ୍ କେନ୍ଟା ହେଇ ନା ପାରବା ସେ ଷ୍ଟାର୍ଟଅପ୍ ମାନଙ୍କୁ ଏନକରେଜ କରିକିରି ପ୍ରପର ଟ୍ରେନିଂ ଏନଭାରମେଣ୍ଟ ଆଣ୍ଡ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଏନଭାରମେଣ୍ଟ କେନ୍ତା କ୍ରିଏଟ୍ ହେବା ସେ ଷ୍ଟାର୍ଟଅପ୍ ମାନେ ସେ ଉପରେ ଗଭର୍ଣ୍ଣମେଣ୍ଟ ଧ୍ୟାନ ଦେବା ବୋଲି ମୁଁ ଆଶା କରୁଛେ। ଆଉ ମିଡିଲ କ୍ଲାସ ଫୋକସ୍ଡ ବଜେଟ୍ ହେବାର କଥା।
ସୁବର୍ଣ୍ଣପୁର ଜିଲ୍ଲା ସରକାରୀ ତାଲିମ ଶିକ୍ଷାନୁଷ୍ଠାନଠାରେ ଜିଲ୍ଲା ଦକ୍ଷତା ବିକାଶ ଆର୍ ନିୟୋଜନ କାର୍ଯ୍ୟାଳୟ ତରଫରୁ ନିଯୁକ୍ତି ମେଳା ହୋଇଯାଇଛି। ନିଯୁକ୍ତି ମେଳାକେ ଜିଲ୍ଲାପାଳ ଅନ୍ୟା ଦାସ ଉଦ୍ଘାଟନ କରିଛନ୍। ଅତିଥିମାନେ ରୋଜଗାର ଆଶାୟୀ ଜୁଆନ ପିଲା ଟୁକେଲମାନଙ୍କୁ ସରକାରୀ ସ୍ତରଥି ରହିଥିବାର ସୁବିଧା ସୁଯୋଗର ପୂରା ଲାଭ ନେବାର୍କେ ପରାମର୍ଶ ଦେଇଛନ୍। ମେଳାଥି 18 ବଡ଼ ବଡ଼ ନିଯୁକ୍ତି ସଂସ୍ଥା ଯୋଗ ଦେଇକରି 415 ଜଣ ଜୁଆନ ପିଲା ଟୁକେଲଙ୍କୁ ଆବଶ୍ୟକ ପରାମର୍ଶ ଦେଇଛନ୍। ରାଉରକେଲା ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ଠାରେ ଆଇବାକାଲି ହେବାର୍କେ ଥିବାର ହକି ଇଣ୍ଡିଆ ଲିଗ୍ର ଉଦ୍ଯାପନୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ରାଉରକେଲାଠାରେ ଆଜି ସଞ୍ଜର 6 ବଜେ ତାମିଲନାଡୁ ଡ୍ରାଗନ୍ସ ଆର୍ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ଭିତରେ ପହିଲା ସେମିଫାଇନାଲ୍ ମ୍ୟାଚ୍ ଖେଳାଯିବା। ସେନ୍ତା 8:15 ସୁରମା ହକି କ୍ଲବ୍ ଆର୍ ହାଇଦ୍ରାବାଦ ତୋଫାନ୍ସ ଭିତରେ 2 ନମ୍ବର ସେମିଫାଇନାଲ୍ ମ୍ୟାଚ୍ ହେବା। ଏସନର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।